ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା 7ଟି ବର୍ଗରେ ପୁରସ୍କାର ପାଇଁ ମନୋନୀତ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଆଜି ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟିତ। ଅପରାହ୍ନରେ ଯୁବ ଉଦ୍ଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଶିକ୍ଷା ହେଉଛି ମାନବ ସମ୍ବଳ ଗଢ଼ିବା ପାଇଁ ଉତ୍ତମ ମାଧ୍ୟମ, କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ବର୍ଷ ରବି ଋତୁରେ 64,17,00,000 ବ୍ୟୟରେ ଆଳୁ ଚାଷ ପାଇଁ ବ୍ୟବସ୍ଥା ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ବିଭିନ୍ନ ବର୍ଗରେ 45ଟି ପଞ୍ଚାୟତିରାଜ ସଂସ୍ଥାକୁ ସମ୍ମାନିତ କରାଯିବ। ଏଥିରେ ଓଡ଼ିଶାକୁ 7ଟି ବର୍ଗରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ କେଳୁଆପଲ୍ଲୀକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାହାପୁର ପଞ୍ଚାୟତକୁ ଚୟନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଛତରପୁର ଶ୍ରେଷ୍ଠ ବ୍ଲକ ଓ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଦେଶର ଛାତ୍ରଛାତ୍ରୀ ବିକଶିତ ଭାରତର ମୁଖ୍ୟ ପୁରୋଧା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ୍ର 7ମ ସଂସ୍କରଣକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀମାନେ ନୂତନ ଉଦ୍ଭାବନ ଏବଂ ବିଶ୍ୱରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ଗ୍ରହଣ କରି ସେଗୁଡ଼ିକର ସମାଧାନ ବାହାର କରିବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଏକବିଂଶ ଶତାବ୍ଦୀର ବିକାଶ ମଡେଲ ଓ ଏଥିସହିତ ଜଡ଼ିତ ବିକାଶମୁଖୀ ଅର୍ଥନୀତିରେ ସେମାନଙ୍କ କାର୍ଯ୍ୟ, ନେତୃତ୍ୱ ଏବଂ ନୂତନତା ଦିଗ୍ଦର୍ଶନ ଦେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30ରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୁବ ଉଦ୍ଭାବକଙ୍କ ସହ ଆଲୋଚନା କରିବେ। ଦେଶର 51ଟି ନୋଡାଲ୍ ସେଣ୍ଟରରେ ଆରମ୍ଭ ହୋଇଥିବା ଏହି ସଫ୍ଟୱେର୍ ସଂସ୍କରଣ 36 ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ହାର୍ଡୱେର୍ ସଂସ୍କରଣ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଏକ ମଞ୍ଚ ପ୍ରଦାନ କରିବ। ଶିକ୍ଷା ହେଉଛି ମାନବ ସମ୍ବଳ ଗଢ଼ିବା ପାଇଁ ଉତ୍ତମ ମାଧ୍ୟମ। ପ୍ରାଥମିକ ମାଧ୍ୟମିକ ଶିକ୍ଷାକୁ ସୁଦୃଢ଼ କରିପାରିଲେ ଭବିଷ୍ୟତରେ ଉତ୍ତମ ଛାତ୍ରଛାତ୍ରୀ ବାହାରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟସ୍ତରୀୟ ଭାଷା ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏହି ଅବସରରେ ମାଧୁ ସିଂ ହାତଖର୍ଚ୍ଚ ଚଳିତ ମାସ 31 ତାରିଖରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଏ ଯୋଉ ମାଧ ସିଂ ହାତଖର୍ଚ୍ଚ ପାଣ୍ଠି ଯୋଜନା, ଏହା ବଜେଟରେ ଏଥର ଅର୍ଥ ଦିଆହେଇଛି। ଏ ମାସର ଡିସେମ୍ବର ମାସର 31 ତାରିଖରେ ସେଇ ଓଡ଼ିଶାର ଜଣେ ବିଶିଷ୍ଟ ଆଦିବାସୀ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ, ତାଙ୍କର ଶହୀଦ ଦିବସ ଡିସେମ୍ବର 31 ତାରିଖରେ ହେଉଛି। ଏଣୁ ତାଙ୍କର ଜନ୍ମ ମାଟିରେ ମାଧ ସିଂ ହାତଖର୍ଚ୍ଚ ପାଣ୍ଠି ଯୋଜନା, ସେଇଠୁ ସାରା ଓଡ଼ିଶାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବାର ମଧ୍ୟ ଯୋଜନା ଅଛି।
ନିର୍ଭୁଲ ସଠିକ୍ ପଞ୍ଜିକା ପ୍ରସ୍ତୁତ ନେଇ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପାଞ୍ଜିକାରଙ୍କ ସମେତ ମୁକ୍ତିମଣ୍ଡପ, ପଣ୍ଡିତ ସଭା ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଜିକା ସମୀକରଣ ସମୀକ୍ଷା ସହ ପାଣ୍ଡୁଲିପି ସଂଶୋଧନ ଉପରେ ଆଲୋଚନା ହୋଇଥିଲା। ଏପର୍ଯ୍ୟନ୍ତ 5ଟି ପାଣ୍ଡୁଲିପି ଦାଖଲ ହୋଇଥିବାବେଳେ ଆଉ କେତେକ ପାଣ୍ଡୁଲିପି ଆସିନଥିବା ଯୋଗୁଁ ଚଳିତ ମାସରେ ପୁନଃ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଓଡ଼ିଶା କ୍ୟାଡରର 3 ଜଣ ଆଇପିଏସ୍ ଅଧିକାରୀ ଅସିତ କୁମାର ପାଣିଗ୍ରାହୀ, ଅମିତାଭ ଠାକୁର ଓ ରାଜେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଏ ନେଇ ଥିବା ପ୍ରସ୍ତାବକୁ ରାଜ୍ୟ ଗୃହ ବିଭାଗ ଅନୁମୋଦନ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଧାନସଭାର ଶୀତକାଳୀନ ଅଧିବେଶନର 12ତମ କାର୍ଯ୍ୟଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି। ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାଳରେ ନିର୍ଦ୍ଧାରିତ 1 ଘଣ୍ଟା ମଧ୍ୟରେ ମାତ୍ର 3ଟି ପ୍ରଶ୍ନ ଉପରେ ଆଲୋଚନା କରିବାର ସୁଯୋଗ ଦେଇଥିଲେ। ରାଜ୍ୟ ସରକାର ଚଳିତ ବର୍ଷ 64,17,00,000 ଅର୍ଥ ବ୍ୟୟରେ ରବି ଋତୁରେ ଆଳୁ ଚାଷ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଆଳୁ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ 1,37,230 କ୍ୱିଣ୍ଟାଲ ଉନ୍ନତମାନର ଆଳୁ ବିହନ ବିଭିନ୍ନ ଜିଲ୍ଲାକୁ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଚାଷୀମାନଙ୍କୁ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ବିଧାୟକ ମାନସ କୁମାର ଦତ୍ତଙ୍କ ମୂଳ ପ୍ରଶ୍ନ ଏବଂ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି, ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏପର୍ଯ୍ୟନ୍ତ ଚାଷୀଙ୍କୁ 1,37,230 କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଇଛି। ସେହିପରି ନଦୀବାଲିରେ ଆଳୁ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ସର୍ଭେ କରିବା ପାଇଁ ଏକ ଟିମ୍କୁ ପଠାଯିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ରାଜ୍ୟର 58 ବ୍ଲକରେ ହାଇବ୍ରିଡ୍ ମୋଡ୍ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ସରକାର ତୈଳ ବିପଣନ କମ୍ପାନୀମାନଙ୍କ ମାଧ୍ୟମରେ ରାଜ୍ୟକୁ କିରୋସିନ ଯୋଗାଣ କରିବାରେ ରହିଥିବା ବ୍ୟବସ୍ଥା ଅନୁସାରେ 2024 ମସିହାର ଚଳିତ ତିନି ମାସରେ ଓଡ଼ିଶାକୁ ମୋଟ 4,944 କିଲୋଲିଟର କିରୋସିନ ଆବଣ୍ଟନ କରିଛନ୍ତି। ସେହି ଅନୁପାତରେ ରାଜ୍ୟର ସମସ୍ତ 96,38,103 ଏନ୍ଏଫ୍ଏସ୍ଏ ଏନ୍ଏଫ୍ଏସ୍ଏସ୍ କାର୍ଡଧାରୀଙ୍କ ମଧ୍ୟରେ ସମାନ ଅନୁପାତରେ ତ୍ରୈମାସିକ ପାଇଁ କାର୍ଡ ପିଛା ଅଧଲିଟର କିରୋସିନ ଯୋଗାଇ ଦିଆଯାଇଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଓଡ଼ିଶାରେ ରେଳ ବିକାଶ ପାଇଁ 23,000 କୋଟି ଟଙ୍କା ମଞ୍ଜୁର ହୋଇଛି। ରାୟଗଡ଼ାରେ ସ୍ୱତନ୍ତ୍ର ଡିଭିଜନ ପ୍ରତିଷ୍ଠା ପାଇଁ 107 କୋଟି ଟଙ୍କା ଟେଣ୍ଡର ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଆଜି ବିଧାନସଭାରେ କହିଛନ୍ତି। ଶୂନ୍ୟକାଳରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଇଞ୍ଚେ ବି ରେଳ ଲାଇନ୍ ଅନ୍ୟ ରାଜ୍ୟକୁ ଯିବ ନାହିଁ। ରାଜ୍ୟର 23 ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ 1,096 କୋଟି ଟଙ୍କା ବକେୟା ଦେୟ ରହିଛି ବୋଲି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଲିଖିତ ଉତ୍ତର ଦେଇଛନ୍ତି। 10 ବର୍ଷ ମଧ୍ୟରେ 14 ଶିଳ୍ପ ସଂସ୍ଥାକୁ 4,097 କୋଟି ଟଙ୍କା ବକେୟା ବିଲ୍ ଛାଡ଼ କରାଯାଇଛି ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି। ରାଜ୍ୟର 5 ଅଳଙ୍କାର ଦୋକାନ ନକଲି ସୁନା ବିକ୍ରି କରୁଥିବା ନେଇ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ଦେଇଛନ୍ତି। 2024-25 ମସିହା ନଭେମ୍ବର ମାସ ସୁଦ୍ଧା ଏ ବାବଦରେ 4 ମାମଲା ସହ 48,000 ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି 2023-24 ମସିହାରେ 6 ମାମଲା ରୁଜୁ କରାଯାଇଥିବା ବେଳେ 1,55,000 ଜରିମାନା ଆଦାୟ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମ୍ୟୁନିସିପାଲିଟି ହାଇସ୍କୁଲ୍ଠାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଦିଆସିଲ୍ ଜାଳିବାଠାରୁ ପ୍ରେସର କୁକରର ସିଟି ବାଜିବା ଦୈନନ୍ଦିନ ଜୀବନରେ ବିଜ୍ଞାନ ରହିଛି। ଜୀବନ ଓ ଜୀବିକା ପାଇଁ ବିଜ୍ଞାନର ଆବଶ୍ୟକତା ରହିଛି। ବିଜ୍ଞାନର ସଦୁପଯୋଗ ହିଁ ସମାଜକୁ ପରିବର୍ତ୍ତନ କରିପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଏହି ପ୍ରଦର୍ଶନୀରେ ମୋଟ 70 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆଜି ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଲିମେଳା ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ବିଭିନ୍ନ କଳାକାର ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ। ଏଥିରେ ଝୋଟି, ତୀରନ୍ଦାଜ, ମାର୍ଶାଲ ଆର୍ଟ, ସ୍କେଟିଂ, ମେଲୋଡି ସହ ନୃତ୍ୟ ପରିବେଷଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ 35 ସ୍ୱର୍ଣ୍ଣପଦକ, 12 ରୌପ୍ୟ ଏବଂ 15 କାଂସ୍ୟ ପଦକ ଜିତିଛି। ଭଦ୍ରକଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ଭିତ୍ତୋରି ଏକାଡେମୀ ଅଫ୍ ମାର୍ଶାଲ ଆର୍ଟ ଓ ଆସିକା ଟାଇକୋଣ୍ଡୋ ଅଂଶଗ୍ରହଣ କରି ବିଭିନ୍ନ ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତସ୍ଥିତ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଲାଗି ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଆସନ୍ତା January 14-16 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା 7 ବର୍ଗରେ ପୁରସ୍କାର ପାଇଁ ମନୋନୀତ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଆଜି ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟିତ। ଅପରାହ୍ନରେ ଯୁବ ଉଦ୍ଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଶିକ୍ଷା ହେଉଛି ମାନବ ସମ୍ବଳ ଗଢ଼ିବା ପାଇଁ ଉତ୍ତମ ମାଧ୍ୟମ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ବର୍ଷ ରବି ଋତୁରେ 64,17,00,000 ବ୍ୟୟରେ ଆଳୁ ଚାଷ ପାଇଁ ବ୍ୟବସ୍ଥା ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।